ଓମ୍ ଶାନ୍ତି। 13/1/2025 ପ୍ରାତଃ ମୁରଲୀ। ଆଜି ବାବା କହୁଛନ୍ତି, ମିଠିଏ ବଚେ, ପତିତରୁ ପାବନ କରାଉଥିବା ବାବାଙ୍କ ସହିତ ତୁମର ବହୁତ ବହୁତ ସ୍ନେହ ରହିବା ଉଚିତ। ସକାଳୁ ସକାଳୁ ଉଠି ପ୍ରଥମେ କୁହ, ସି ବାବା, ଗୁଡ୍ ମର୍ଣ୍ଣିଂ। ପ୍ରଶ୍ନ, ସଠିକ୍ ୟାଦ କରିବା ନିମନ୍ତେ କେଉଁ କେଉଁ ଧାରଣାମାନ ଆବଶ୍ୟକ? ସଠିକ୍ ୟାଦ କରୁଥିବା ଆତ୍ମାମାନଙ୍କର ଲକ୍ଷଣ କ'ଣ ହୋଇଥିବ? ସଠିକ୍ ୟାଦ କରିବା ନିମନ୍ତେ କେଉଁ କେଉଁ ଧାରଣାମାନ ଆବଶ୍ୟକ? ସଠିକ୍ ୟାଦ କରୁଥିବା ଆତ୍ମାମାନଙ୍କର ଲକ୍ଷଣ କ'ଣ ହୋଇଥିବ? ଉତ୍ତର, ସଠିକ୍ ଭାବରେ ୟାଦ ଅର୍ଥାତ୍ ସ୍ମରଣ କରିବା ପାଇଁ ଧୈର୍ଯ୍ୟତା, ଗମ୍ଭୀରତା ଏବଂ ଜ୍ଞାନ ଦରକାର। ଏହିସବୁ ଧାରଣାର ଆଧାରରେ ଯେଉଁମାନେ ବାବାଙ୍କୁ ସ୍ମରଣ କରିଥାନ୍ତି ତାଙ୍କର ୟାଦ ସହିତ ମିଶିଥାଏ ଏବଂ ବାବାଙ୍କର କରେଣ୍ଟ ଆସିବାକୁ ଲାଗିଥାଏ। ସେହି କରେଣ୍ଟ ଦ୍ୱାରା ତୁମର ଆୟୁଷ ବଢ଼ିବ, ଶକ୍ତିଶାଳୀ ମଧ୍ୟ ହୋଇଚାଲିବ, ହୃଦୟ ଏକଦମ୍ ଶୀତଳ ହୋଇଯିବ, ଆତ୍ମା ସତପ୍ରଧାନ ହୋଇ ଚାଲିବ। ଓମ୍ ଶାନ୍ତି। ବାବା କହୁଛନ୍ତି, ମଧୁର ସନ୍ତାନମାନେ ତତ୍ପମ୍ ଅର୍ଥାତ୍ ତୁମେ ଆତ୍ମାମାନେ ମଧ୍ୟ ଶାନ୍ତ ସ୍ୱରୂପ ଅଟ। ତୁମ ସମସ୍ତ ଆତ୍ମାମାନଙ୍କର ସ୍ୱଧର୍ମ ହିଁ ହେଉଛି ଶାନ୍ତି। ଶାନ୍ତି ଧାମରୁ ପୁଣି ଏଠାକୁ ଆସି କଥାବାର୍ତ୍ତା କରୁଛ। ତୁମକୁ ଏହି କର୍ମେନ୍ଦ୍ରିୟ ମିଳିଛି ଅଭିନୟ କରିବା ପାଇଁ। ଆତ୍ମା ଛୋଟ ବଡ଼ ହୋଇନଥାଏ, ଶରୀର ଛୋଟ ବଡ଼ ହୋଇଥାଏ। ବାବା କହୁଛନ୍ତି, ମୁଁ ତ ଶରୀରଧାରୀ ନୁହେଁ, ମୋତେ ପିଲାମାନଙ୍କୁ ସାକ୍ଷାତ କରିବା ନିମନ୍ତେ ପିଲାମାନଙ୍କ ସମ୍ମୁଖକୁ ଆସିବାକୁ ପଡ଼ୁଛି। ଧରିନିଅ, ଯେପରି ବାପଠାରୁ ପିଲା ଜନ୍ମ ନେଇଥାଏ, ତେବେ ସେ ପିଲା ଏପରି କହିବ ନାହିଁ ଯେ ମୁଁ ପରମଧାମରୁ ଜନ୍ମ ନେଇ ମାତା ପିତାଙ୍କ ସହିତ ସାକ୍ଷାତ କରିବା ପାଇଁ ଆସିଛି। ଯଦିଓ କେହି ନୂଆ ଆତ୍ମା ପରମଧାମରୁ ଆସି କାହାର ଶରୀରରେ ପ୍ରବେଶ କରୁଛି ଅଥବା କୌଣସି ପୁରୁଣା ଆତ୍ମା କାହାର ଶରୀରରେ ପ୍ରବେଶ କରୁଛି, ତେବେ ସେହିପରି କହିବ ନାହିଁ ଯେ ମାତା ପିତାଙ୍କ ସହିତ ଦେଖା କରିବା ପାଇଁ ଆସିଛି। ତାଙ୍କୁ ସ୍ୱତଃ ମାତା ପିତା ମିଳିଯାଇଥାନ୍ତି। ଏଠାରେ ଏସବୁ ନୂଆ କଥା ଅଟେ। ବାବା କହୁଛନ୍ତି, ମୁଁ ପରମଧାମରୁ ଆସି ତୁମ ସମ୍ମୁଖରେ ଉପସ୍ଥିତ ହୋଇଛି, ପିଲାମାନଙ୍କୁ ପୁନର୍ବାର ଜ୍ଞାନ ଦେଉଛି, କାହିଁକି ନା ମୁଁ ହେଉଛି ନଲେଜଫୁଲ, ଜ୍ଞାନର ସାଗର। ମୁଁ ଆସୁଛି ତୁମ ସନ୍ତାନମାନଙ୍କୁ ପାଠ ପଢ଼ାଇବାକୁ, ରାଜଯୋଗ ଶିଖାଇବା ପାଇଁ। ଭଗବାନ ହିଁ ରାଜଯୋଗ ଶିଖାଉଛନ୍ତି। କୃଷ୍ଣଙ୍କ ଆତ୍ମାର ଏହି ଈଶ୍ୱରୀୟ ଅଭିନୟ ନାହିଁ, ପ୍ରତ୍ୟେକଙ୍କର ନିଜସ୍ୱ ଅଭିନୟ ରହିଛି, ଈଶ୍ୱରଙ୍କର ଅଲଗା ଅଭିନୟ ରହିଛି। ତେଣୁ ବାବା ବୁଝାଉଛନ୍ତି, ମଧୁର ପିଲାମାନେ ନିଜକୁ ଆତ୍ମା ଭାବ। ନିଜକୁ ଆତ୍ମା ଭାବିବା ଦ୍ୱାରା କେତେ ଆନନ୍ଦର ଅନୁଭବ ହେଉଛି। ଆମେ କ'ଣ ଥିଲୁ, ଏବେ କ'ଣ ହେଉଛୁ, ଏହି ଡ୍ରାମା ଏପରି ଚମତ୍କାର ଭାବେ ତିଆରି ହୋଇଛି, ଏକଥା ମଧ୍ୟ ତୁମେ ଏବେ ବୁଝାଉଛ। ଏହା ପୁରୁଷୋତ୍ତମ ସଙ୍ଗମ ଯୁଗ ଅଟେ। କେବଳ ଏତିକି ମନେ ରହିଲେ ମଧ୍ୟ ଏକଥା ନିଶ୍ଚିତ ହୋଇଯାଉଛି କି ଆମେ ସତ୍ୟଯୁଗକୁ ଯାଉଛୁ, ଏବେ ସଙ୍ଗମରେ ଅଛୁ, ପୁଣି ନିଜ ଘରକୁ ଯିବା। ସେଥିପାଇଁ ପବିତ୍ର ତ ନିଶ୍ଚୟ ହେବାକୁ ପଡ଼ିବ, ଅନ୍ତର୍ମନରେ ବହୁତ ଖୁସି ରହିବା ଦରକାର। ଓହୋ, ଅବିନାଶୀ ବାବା କହୁଛନ୍ତି, ମିଠି ମିଠି ସନ୍ତାନମାନେ ମୋତେ ମନେ ପକାଇଲେ ତୁମେ ସତପ୍ରଧାନ ହୋଇଯିବ, ବିଶ୍ୱର ମାଲିକ ହୋଇଯିବ। ବାବା ପିଲାମାନଙ୍କୁ କେତେ ସ୍ନେହ କରୁଛନ୍ତି, ଏପରି ନୁହେଁ କି କେବଳ ଟିଚର ରୂପରେ ପାଠ ପଢ଼ାଇ ଘରକୁ ଚାଲି ଯାଉଛନ୍ତି। ଇଏ ତ ଟିଚର ସହିତ ପିତା ମଧ୍ୟ ଅଟନ୍ତି, ତୁମକୁ ପଢ଼ାଉଛନ୍ତି ଏବଂ ଯୋଗର ଯାତ୍ରା ମଧ୍ୟ ଶିଖାଉଛନ୍ତି। ଏପରି ବିଶ୍ୱର ମାଲିକ ପତିତରୁ ପାବନ କରାଉଥିବା ବାବାଙ୍କ ସାଥିରେ ବହୁତ ସ୍ନେହ ରହିବା ଉଚିତ। ସକାଳୁ ସକାଳୁ ଉଠିବା ମାତ୍ରେ ପ୍ରଥମେ ଶିବ ବାବାଙ୍କୁ ଗୁଡ୍ ମର୍ଣ୍ଣିଂ କରିବା ଉଚିତ। ଗୁଡ୍ ମର୍ଣ୍ଣିଂ ଅର୍ଥାତ୍ ୟାଦ କଲେ ବହୁତ ଖୁସିରେ ରହିବ। ପିଲାମାନେ ନିଜ ମନକୁ ପଚାରିବା ଉଚିତ କି ମୁଁ ସକାଳୁ ଉଠି ବେହଦ୍ର ବାବାଙ୍କୁ କେତେ ୟାଦ କରୁଛି। ମନୁଷ୍ୟ ଭକ୍ତି ମଧ୍ୟ ସକାଳୁ କରିଥାନ୍ତି ନା, ଭକ୍ତି କେତେ ଶ୍ରଦ୍ଧାର ସହ କରିଥାନ୍ତି। କିନ୍ତୁ ବାବା ଜାଣିଛନ୍ତି ଅନେକ ସନ୍ତାନ ଆନ୍ତରିକ ସ୍ନେହର ସହିତ ୟାଦ କରୁନାହାନ୍ତି। ସକାଳୁ ଉଠି ବାବାଙ୍କୁ ଗୁଡ୍ ମର୍ଣ୍ଣିଂ କରି ଜ୍ଞାନର ଚିନ୍ତନରେ ରହିଲେ ଖୁସିର ପାରଦ ଚଢ଼ିବ। ବାବାଙ୍କୁ ଗୁଡ୍ ମର୍ଣ୍ଣିଂ ନ କଲେ ପାପର ବୋଝ କିପରି ଓହ୍ଲାଇବ। ମୁଖ୍ୟ ହେଉଛି ୟାଦ। ଏଥିରେ ଭବିଷ୍ୟତ ନିମନ୍ତେ ତୁମର ବହୁତ ଶ୍ରେଷ୍ଠ ରୋଜଗାର ହେଉଛି। କଳ୍ପ କଳ୍ପାନ୍ତର ଏହି ରୋଜଗାର କାମରେ ଆସିବ। ବହୁତ ଧୈର୍ଯ୍ୟ ଗମ୍ଭୀରତା ଓ ବୁଦ୍ଧିର ସହିତ ୟାଦ କରିବାକୁ ହେବ। ମୋଟାମୋଟି ଭାବେ ଯଦିଓ କହିଦେଉଛନ୍ତି କି ଆମେ ବାବାଙ୍କୁ ବହୁତ ୟାଦ କରୁଛୁ, କିନ୍ତୁ ଯଥାର୍ଥ ୟାଦ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ଯିଏ ବାବାଙ୍କୁ ଅଧିକ ୟାଦ କରନ୍ତି ତାଙ୍କୁ ଅଧିକ କରେଣ୍ଟ ମିଳିଥାଏ, କାହିଁକିନା ୟାଦ ଦ୍ୱାରା ୟାଦ ମିଳିଥାଏ। ଯୋଗ ଏବଂ ଜ୍ଞାନ ଦୁଇଟି ବିଷୟ ରହିଛି। ଯୋଗର ବିଷୟ ଅଲଗା, ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଯୋଗ ଦ୍ୱାରା ହିଁ ଆତ୍ମା ସତ୍ୱପ୍ରଧାନ ହୋଇଥାଏ। ୟାଦ ବିନା ସତ୍ୱପ୍ରଧାନ ହେବା ଅସମ୍ଭବ ଅଟେ। ଭଲ ରୂପେ ସ୍ନେହର ସହିତ ବାବାଙ୍କୁ ୟାଦ କଲେ ସ୍ୱତଃ କରେଣ୍ଟ ମିଳିବ, ତୁମେ ସୁସ୍ଥ ହୋଇଯିବ। କରେଣ୍ଟ ଦ୍ୱାରା ଆୟୁ ମଧ୍ୟ ବଢ଼ିଥାଏ। ପିଲାମାନେ ୟାଦ କଲେ ବାବା ମଧ୍ୟ ସର୍ଚ୍ଚ ଲାଇଟ୍ ଦେଇଥାନ୍ତି। ବାବା କେତେ ଅମାପ ସମ୍ପତ୍ତି ତୁମ ସନ୍ତାନମାନଙ୍କୁ ଦେଉଛନ୍ତି। ମଧୁର ସନ୍ତାନମାନେ ଏହା ପକ୍କା ମନେ ରଖିବା ଉଚିତ ଯେ ଶିବ ବାବା ଆମକୁ ପଢ଼ାଉଛନ୍ତି। ଶିବ ବାବା ପତିତ ପାବନ ମଧ୍ୟ ଅଟନ୍ତି, ସଦ୍ଗତି ଦାତା ମଧ୍ୟ ଅଟନ୍ତି। ସଦ୍ଗତି ଅର୍ଥାତ୍ ସ୍ୱର୍ଗର ରାଜପଦ ଦେଉଛନ୍ତି। ବାବା କେତେ ମିଠା ଅଟନ୍ତି, କେତେ ସ୍ନେହର ସହିତ ବସି ପିଲାମାନଙ୍କୁ ପଢ଼ାଉଛନ୍ତି। ବାବା ଦାଦାଙ୍କ ଦ୍ୱାରା ଆମକୁ ପଢ଼ାଉଛନ୍ତି। ବାବା କେତେ ମିଠା ଅଟନ୍ତି, କେତେ ସ୍ନେହ କରୁଛନ୍ତି, କୌଣସି କଷ୍ଟ ଦେଉନାହାନ୍ତି। କେବଳ କହୁଛନ୍ତି ମୋତେ ଏବଂ ଚକ୍ରକୁ ମନେ ପକାଅ। ବାବାଙ୍କ ସ୍ମୃତିରେ ହୃଦୟ ଏକଦମ ଶୀତଳ ହୋଇଯିବା ଉଚିତ। ଏକମାତ୍ର ବାବାଙ୍କର ସ୍ମୃତି ହିଁ ମନକୁ ଆନ୍ଦୋଳିତ କରିବା ଉଚିତ, କାହିଁକିନା ବାବାଙ୍କ ଠାରୁ କେତେ ଅମାପ ସମ୍ପତ୍ତି ମିଳୁଛି। ନିଜକୁ ନିଜେ ଦେଖିବା ଉଚିତ କି ମୋର ବାବାଙ୍କ ସହିତ କେତେ ସ୍ନେହ ରହିଛି, କେତେ ପର୍ଯ୍ୟନ୍ତ ମୋ ପାଖରେ ଦୈବୀଗୁଣ ଅଛି। କାହିଁକିନା ତୁମେ ସନ୍ତାନମାନେ ଏବେ କଣ୍ଟାରୁ ଫୁଲ ହେଉଛ। ଯେତେ ଯେତେ ଯୋଗଯୁକ୍ତ ହେବ ସେତେ କଣ୍ଟାରୁ ଫୁଲ ସତ୍ୱପ୍ରଧାନ ହୋଇଯିବ। ଫୁଲ ଅର୍ଥାତ୍ ପବିତ୍ର ହୋଇଗଲେ ପୁଣି ଏଠାରେ ରହିପାରିବ ନାହିଁ। ସ୍ୱର୍ଗ ହିଁ ଫୁଲର ବଗିଚା ଅଟେ। ଯିଏ ଅନେକ କଣ୍ଟାକୁ ଫୁଲ କରାଉଛନ୍ତି ତାଙ୍କୁ ହିଁ ପ୍ରକୃତ ସୁଗନ୍ଧଯୁକ୍ତ ଫୁଲ କୁହାଯିବ। ସେମାନେ କେବେ କାହାକୁ ଦୁଃଖ ଦେବେ ନାହିଁ। କ୍ରୋଧ ମଧ୍ୟ ବଡ଼ କଣ୍ଟା ଅଟେ, ଅନେକଙ୍କୁ ଦୁଃଖ ଦେଇଥାଏ। ଏବେ ତୁମେ ସନ୍ତାନମାନେ କଣ୍ଟାର ଦୁନିଆରୁ ବାହାରି ଆସିଛ, ତୁମେ ସଙ୍ଗମରେ ଅଛ। ଯେପରି ମାଳି ଫୁଲକୁ ଅଲଗା ପାତ୍ରରେ କାଢ଼ି ରଖିଥାଏ, ସେହିପରି ତୁମ ଫୁଲମାନଙ୍କୁ ମଧ୍ୟ ଏବେ ସଙ୍ଗମ ଯୋଗୀ ପାତ୍ରରେ ଅଲଗା ରଖାଯାଇଛି। ପୁଣି ତୁମେ ଫୁଲମାନେ ସ୍ୱର୍ଗକୁ ଚାଲିଯିବ, କଳିଯୁଗୀ କଣ୍ଟାମାନେ ଭସ୍ମ ହୋଇଯିବେ। ମିଠା ସନ୍ତାନମାନେ ଜାଣିଛନ୍ତି ପାରଲୌକିକ ବାବାଙ୍କ ଠାରୁ ଆମକୁ ଅବିନାଶୀ ସମ୍ପତ୍ତି ମିଳୁଛି। ଯିଏ ସଚ୍ଚା ସଚ୍ଚା ଅଟନ୍ତି, ଯାହାଙ୍କର ବାପ ଦାଦାଙ୍କ ସହିତ ପୁରା ସ୍ନେହ ରହିଛି, ସେମାନେ ବହୁତ ଖୁସିରେ ରହିବେ କି ଆମେ ବିଶ୍ୱର ମାଲିକ ହେଉଛୁ। ହଁ, ପୁରୁଷାର୍ଥ ଦ୍ୱାରା ହିଁ ବିଶ୍ୱର ମାଲିକ ହୋଇଥାନ୍ତି, କେବଳ କଥାରେ ନୁହେଁ। ଅନନ୍ୟ ସନ୍ତାନମାନଙ୍କର ସର୍ବଦା ୟାଦ ରହିବ ଯେ ଆମେ ନିଜ ପାଇଁ ପୁନର୍ବାର ସେହି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ରାଜଧାନୀ ସ୍ଥାପନା କରୁଛୁ। ବାବା କହୁଛନ୍ତି ମିଠା ପିଲାମାନେ ଯେତେ ତୁମେ ଅନ୍ୟମାନଙ୍କର କଲ୍ୟାଣ କରିବ ସେତିକି ତୁମକୁ ଫଳ ମିଳିବ। ଅନେକଙ୍କୁ ରାସ୍ତା ବତାଇଲେ ଅନେକଙ୍କର ଆଶୀର୍ବାଦ ମିଳିବ। ଜ୍ଞାନରତ୍ନ ଦ୍ୱାରା ଝୁଲା ଭରି ପୁଣି ଦାନ କରିବାକୁ ହେବ। ଜ୍ଞାନର ସାଗର ତୁମକୁ ରତ୍ନର ଥାଳି ଭରପୁର କରି ଦେଉଛନ୍ତି। ଯେଉଁମାନେ ଦାନ କରିଥାନ୍ତି ସେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି। ପିଲାମାନେ କେତେ ଆନ୍ତରିକ, କେତେ ଖୁସିରେ ରହିବା ଉଚିତ। ଯେଉଁ ସନ୍ତାନମାନେ ବୁଦ୍ଧିବାନ ହୋଇଥିବେ ସେମାନେ ତ କହିବେ ଆମେ ବାବାଙ୍କ ଠାରୁ ହିଁ ପୁରା ସମ୍ପତ୍ତି ନେବୁ। ଏକଦମ ଯୋଡ଼ି ହୋଇ ରହିବେ, ବାବାଙ୍କ ପ୍ରତି ବହୁତ ସ୍ନେହ ରହିବ। କାହିଁକି ନା ଜାଣିଛନ୍ତି ପ୍ରାଣଦାନ ଦେଉଥିବା ବାବା ମିଳିଛନ୍ତି। ଜ୍ଞାନର ବରଦାନ ଏପରି ଦେଉଛନ୍ତି ଯେ ଯାହାଦ୍ୱାରା ଆମେ କ'ଣ ଥିଲୁ ଏବଂ କ'ଣ ହେବାକୁ ଯାଉଛୁ, କାଙ୍ଗାଳରୁ ଧନବାନ ହୋଇଯାଉଛୁ। ଏତେ ଭଣ୍ଡାର ଭରପୁର କରି ଦେଉଛନ୍ତି। ଯେତେ ବାବାଙ୍କୁ ୟାଦ କରିବ ସେତେ ସ୍ନେହ ରହିବ, ଆକର୍ଷଣ ହେବ। ଛୁଞ୍ଚି ସଫା ଥିଲେ ଚୁମ୍ବକ ଆଡ଼କୁ ଟାଣି ହୋଇଯାଇଥାଏ ନା। ବାବାଙ୍କ ୟାଦ ଦ୍ୱାରା ଆତ୍ମାରୁ କଳଙ୍କି ଛାଡ଼ିଯିବ ବା ପାପ କଟିଯିବ। ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କେହି ମନେ ନ ପଡ଼ନ୍ତୁ। ଯେପରି ସ୍ତ୍ରୀର ସ୍ୱାମୀ ସହିତ କେତେ ସ୍ନେହ ରହିଥାଏ, ତୁମର ମଧ୍ୟ ନିର୍ବନ୍ଧ ହୋଇଛି ନା। ନିର୍ବନ୍ଧର ଖୁସି କ'ଣ କମ୍ ହୋଇଥାଏ କି। ଶିବ ବାବା କହୁଛନ୍ତି ମଧୁର ସନ୍ତାନମାନେ ତୁମର ମୋ ସହିତ ନିର୍ବନ୍ଧ ହୋଇଛି, ବ୍ରହ୍ମାଙ୍କ ସାଥିରେ ନିର୍ବନ୍ଧ ହେଉନାହିଁ। ନିର୍ବନ୍ଧ ପକ୍କା ହୋଇଗଲେ ପୁଣି ତ ତାଙ୍କ ପ୍ରତି ଆକର୍ଷଣ ରହିବା ଦରକାର। ବାବା ବୁଝାଉଛନ୍ତି ମିଠା ପିଲାମାନେ ଭୁଲ କର ନାହିଁ, ସ୍ୱଦର୍ଶନ ଚକ୍ରଧାରୀ ହୁଅ, ଲାଇଟ୍ ହାଉସ୍ ହୁଅ। ସ୍ୱଦର୍ଶନ ଚକ୍ରଧାରୀ ହେବାର ପକ୍କା ଅଭ୍ୟାସ ହୋଇଗଲେ ତୁମେ ଯେପରି ଜ୍ଞାନର ସାଗର ହୋଇଯିବ, ଯେପରି ଛାତ୍ରମାନେ ପାଠ ପଢ଼ି ଶିକ୍ଷକ ହୋଇଥାନ୍ତି ନା, ଏହା ହିଁ ତୁମର ଧନ୍ଦା ଅଟେ। ସମସ୍ତଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କରାଅ, ତେବେ ଯାଇ ଚକ୍ରବର୍ତ୍ତୀ ରାଜାରାଣୀ ହେବ। ସେଥିପାଇଁ ସର୍ବଦା ବାବା ପଚାରିଥାନ୍ତି ଯେ ପିଲାମାନେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ବସିଛ। ବାବା ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ଅଟନ୍ତି ନା। ବାବା ଆସିଛନ୍ତି ତୁମ ମଧୁର ସନ୍ତାନମାନଙ୍କୁ ଘରକୁ ଫେରାଇ ନେଇଯିବା ପାଇଁ। ତୁମ ପିଲାମାନଙ୍କ ବିନା ମୋତେ ମଧ୍ୟ ଆରାମ ଲାଗୁନାହିଁ। ସମୟ ହୋଇଗଲେ ପିଲାଙ୍କ ବିନା ଛଟପଟ ଲାଗିଥାଏ। ବାସ୍ ଏବେ ମୁଁ ଯିବି, ପିଲାମାନେ ବହୁତ ଡାକୁଛନ୍ତି, ବହୁତ ଦୁଃଖୀ ହୋଇ ପଡ଼ିଛନ୍ତି, ଦୟା ଲାଗିଥାଏ। ଏବେ ତୁମେ ସନ୍ତାନମାନଙ୍କୁ ଘରକୁ ଯିବାକୁ ହେବ, ପୁଣି ସେଠାରୁ ତୁମେ ସ୍ୱତଃ ସୁଖଧାମକୁ ଚାଲିଯିବ। ସେଠାରେ ମୁଁ ତୁମର ସାଥୀ ହେବି ନାହିଁ, ନିଜର ଅବସ୍ଥା ଅନୁଯାୟୀ ତୁମର ଆତ୍ମା ଚାଲିଯିବ। ତୁମ ସନ୍ତାନମାନଙ୍କର ଏହି ନିଶା ରହିବା ଉଚିତ ଯେ ଆମେ ଆତ୍ମିକ ବିଶ୍ୱବିଦ୍ୟାଳୟରେ ପଢ଼ୁଛୁ, ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ ଛାତ୍ର ଅଟୁ, ଆମେ ମନୁଷ୍ୟରୁ ଦେବତା ଅଥବା ବିଶ୍ୱର ମାଲିକ ହେବା ପାଇଁ ପଢ଼ୁଛୁ। ଏହାଦ୍ୱାରା ଆମେ ସମସ୍ତ ମିନିଷ୍ଟରୀ ପାସ୍ କରିଦେଉଛୁ, ସ୍ୱାସ୍ଥ୍ୟର ପାଠ ମଧ୍ୟ ପଢ଼ୁଛୁ, ଚରିତ୍ର ସୁଧୁରିବା ଜ୍ଞାନକୁ ମଧ୍ୟ ପଢ଼ୁଛୁ। ହେଲ୍ଥ ଅର୍ଥାତ୍ ସ୍ୱାସ୍ଥ୍ୟ ମିନିଷ୍ଟର, ଫୁଡ୍ ଅର୍ଥାତ୍ ଖାଦ୍ୟ ମିନିଷ୍ଟରୀ, ଲ୍ୟାଣ୍ଡ ଅର୍ଥାତ୍ ଭୂମି ମିନିଷ୍ଟରୀ, ବିଲ୍ଡିଂ ଅର୍ଥାତ୍ ଘର ମିନିଷ୍ଟରୀ, ସବୁ ଏଥିରେ ଆସିଯାଉଛି। ମଧୁର ସନ୍ତାନମାନଙ୍କୁ ବାବା ବସି ବୁଝାଉଛନ୍ତି ଯେତେବେଳେ କୌଣସି ସଭାରେ ଭାଷଣ କରୁଛ ଅଥବା କାହାକୁ ବୁଝାଉଛ, ତେବେ ବାରମ୍ବାର କୁହ ନିଜକୁ ଆତ୍ମା ଭାବି ପରମପିତା ପରମାତ୍ମାଙ୍କୁ ୟାଦ କର। ଏହି ୟାଦ ଦ୍ୱାରା ହିଁ ତୁମର ବିକର୍ମ ବିନାଶ ହେବ, ତୁମେ ପବିତ୍ର ହୋଇଯିବ। ବାରମ୍ବାର ଏହି ୟାଦ କରିବା ଉଚିତ। କିନ୍ତୁ ଏକଥା ମଧ୍ୟ ତୁମେ ଏତେବେଳେ କହିପାରିବ ଯେବେ ନିଜେ ୟାଦ କରୁଥିବ। ଏହି ୟାଦର ବିଷୟରେ ପିଲାମାନେ ବହୁତ ଦୁର୍ବଳ ଅଛନ୍ତି। ୟାଦ ଦ୍ୱାରା ଆନ୍ତରିକ ଖୁସି ମିଳିବ, ଯଦି ୟାଦରେ ରହିବ ତେବେ ଯାଇ ଅନ୍ୟକୁ ବୁଝାଇବାର ପ୍ରଭାବ ପଡ଼ିବ। ଅଧିକ କଥାବାର୍ତ୍ତା ହେବା ଉଚିତ ନୁହେଁ। ଆତ୍ମ ଅଭିମାନୀ ହୋଇ ଅଳ୍ପ ବୁଝାଇଲେ ମଧ୍ୟ ତୀର ଲାଗିବ। ବାବା କହୁଛନ୍ତି, ପିଲାମାନେ ବିତି ଯାଇଥିବା କଥାକୁ ଭୁଲି ଯାଅ, ଏବେ ପ୍ରଥମେ ନିଜକୁ ସୁଧାର। ନିଜେ ୟାଦ କରିବ ନାହିଁ, ଅନ୍ୟକୁ କହିବ, ଏହି ଠକାମି ଚାଲିପାରିବ ନାହିଁ। ଭିତରେ ଭିତରେ ନିଶ୍ଚୟ ନିଜ ମନ ନିଜକୁ ଖାଇବ। ବାବାଙ୍କ ସାଥିରେ ପୁରା ସ୍ନେହ ନାହିଁ, ତେଣୁ ଶ୍ରୀମତ ପାଳନ କରୁନାହାନ୍ତି। ବେହଦ ବାବାଙ୍କ ପରି ଶିକ୍ଷା ତ ଆଉ କେହି ଦେଇପାରିବେ ନାହିଁ। ବାବା କହୁଛନ୍ତି, ମିଠା ପିଲାମାନେ ଏହି ପୁରୁଣା ଦୁନିଆକୁ ଏବେ ଭୁଲି ଯାଅ, ଶେଷକୁ ତ ଏସବୁ ଭୁଲିବାକୁ ହିଁ ହେବ। ବୁଦ୍ଧି ନିଜର ଶାନ୍ତିଧାମ ଏବଂ ସୁଖଧାମରେ ଲାଗିଯିବ। ବାବାଙ୍କୁ ୟାଦ କରି କରି ବାବାଙ୍କ ପାଖକୁ ଚାଲିଯିବ। ପତିତ ଆତ୍ମା ତ ଘରକୁ ଯାଇପାରିବ ନାହିଁ, ତାହା ହେଉଛି ପବିତ୍ର ଆତ୍ମାମାନଙ୍କର ଘର। ଏହି ଶରୀର ପାଞ୍ଚ ତତ୍ତ୍ୱରେ ତିଆରି ହୋଇଛି, ତେଣୁ ପାଞ୍ଚ ତତ୍ତ୍ୱ ଏଠାରେ ରହିବା ପାଇଁ ଆକର୍ଷିତ କରୁଛି। କାହିଁକି ନା ଆତ୍ମା ଯେପରି ଏହି ସମ୍ପତ୍ତି ନେଇଛି, ସେଥିପାଇଁ ଶରୀର ସହିତ ମମତ୍ୱ ହୋଇଯାଇଛି। ବର୍ତ୍ତମାନ ଏଥିରୁ ମମତ୍ୱ ତୁଟାଇ ନିଜ ଘରକୁ ଯିବାକୁ ହେବ। ସେଠାରେ ତ ଏହି ପାଞ୍ଚ ତତ୍ତ୍ୱ ରହିବ ନାହିଁ। ସତ୍ୟଯୁଗରେ ମଧ୍ୟ ଶରୀର ଯୋଗବଳରେ ତିଆରି ହେବ, ସତପ୍ରଧାନ ପ୍ରକୃତି ହେବ, ସେଥିପାଇଁ ଶରୀର ଆକର୍ଷିତ କରିବ ନାହିଁ, ଦୁଃଖ ହେବ ନାହିଁ। ଏହା ବହୁତ ସୂକ୍ଷ୍ମ ବୁଝିବାର କଥା ଅଟେ। ଏଠାରେ ପାଞ୍ଚ ତତ୍ତ୍ୱର ବଳ ଆତ୍ମାକୁ ଆକର୍ଷିତ କରୁଛି, ଏଥିପାଇଁ ଶରୀର ଛାଡ଼ିବା ପାଇଁ ମନ ହେଉନାହିଁ। ନଚେତ୍ ଏଥିରେ ଆହୁରି ଖୁସି ହେବା ଦରକାର। ପବିତ୍ର ହୋଇ ଏପରି ଶରୀର ଛାଡ଼ିବେ ଯେପରି ଲହୁଣୀରୁ ବାଲ ବାହାରି ଯାଇଥାଏ। ତେଣୁ ଶରୀରରୁ ସବୁ ଜିନିଷରୁ ମମତ୍ୱ ଏକଦମ ତୁଟାଇ ଦେବା ଉଚିତ। ଏଥିସହିତ ଆମର କୌଣସି ସମ୍ପର୍କ ନାହିଁ। ବାସ୍, ଏବେ ମୁଁ ବାବାଙ୍କ ପାଖକୁ ଯାଉଛି। ଏହି ଦୁନିଆରୁ ନିଜର ବ୍ୟାଗ ବ୍ୟାଗେଜ୍ ପ୍ରସ୍ତୁତ କରି ପୂର୍ବରୁ ହିଁ ପଠାଇ ଦେଇଛି। ସାଥିରେ ତ କିଛି ଯାଇପାରିବ ନାହିଁ, ବାକି ଆତ୍ମାମାନଙ୍କୁ ଯିବାକୁ ପଡ଼ିବ। ଶରୀରକୁ ମଧ୍ୟ ଏଠାରେ ଛାଡ଼ି ଦେଇଛି। ବାବା ତ ନୂଆ ଶରୀରର ସାକ୍ଷାତକାର କରାଇ ଦେଇଛନ୍ତି। ହୀରା ନୀଳାର ମହଲ ମିଳିଯିବ, ଏପରି ସୁଖଧାମକୁ ଯିବା ପାଇଁ କେତେ ମେହନତ କରିବା ଦରକାର। ଥକିଯିବା ଅନୁଚିତ, ଦିନରାତି ବହୁତ ରୋଜଗାର କରିବାକୁ ପଡ଼ିବ। ସେଥିପାଇଁ ବାବା କହୁଛନ୍ତି, ନିଦ୍ରାଜିତ ପିଲାମାନେ ମୋତେ ମନେ ପକାଇ ବିଚାର ସାଗର ମନ୍ଥନ କର। ଡ୍ରାମାର ରହସ୍ୟକୁ ବୁଦ୍ଧିରେ ରଖିବା ଦ୍ୱାରା ବୁଦ୍ଧି ଏକଦମ ଶୀତଳ ହୋଇଯାଇଥାଏ। ଯେଉଁମାନେ ମହାରଥୀ ସନ୍ତାନ ହୋଇଥିବେ ସେମାନେ କେବେ ହେଲେ ହଲଚଲ ହେବେ ନାହିଁ। ଶିବ ବାବାଙ୍କୁ ୟାଦ କଲେ ସେ ପିଲାମାନଙ୍କର ଦାୟିତ୍ୱ ମଧ୍ୟ ନେବେ। ବାବା ତୁମ ସନ୍ତାନମାନଙ୍କୁ ଦୁଃଖରୁ ମୁକ୍ତ କରି ଶାନ୍ତିର ଦାନ ଦେଉଛନ୍ତି, ତୁମକୁ ମଧ୍ୟ ଶାନ୍ତିର ଦାନ ଦେବାକୁ ପଡ଼ିବ। ତୁମର ଏହି ବେହଦର ଶାନ୍ତି ଅର୍ଥାତ୍ ଯୋଗବଳ ଅନ୍ୟମାନଙ୍କୁ ମଧ୍ୟ ଏକଦମ ଶାନ୍ତ କରିଦେବ। ତୁରନ୍ତ ଜଣାପଡ଼ିଯିବ ଇଏ ଆମ ଘରର ଅଟନ୍ତି ନା ନାହିଁ। ଆତ୍ମାକୁ ତୁରନ୍ତ ଆକର୍ଷଣ ହେବ କି ଇଏ ମୋର ବାବା ଅଟନ୍ତି। ନାଡ଼ି ଅର୍ଥାତ୍ ଅବସ୍ଥା ମଧ୍ୟ ଦେଖିବାକୁ ପଡ଼ିଥାଏ। ବାବାଙ୍କ ୟାଦରେ ରହି ଦେଖ ଏହି ଆତ୍ମା ଆମ କୂଳର ଅଟନ୍ତି ନା ନାହିଁ। ଯଦି ହୋଇଥିବ ତେବେ ଏକଦମ ଶାନ୍ତ ହୋଇଯିବ। ଯିଏ ଏହି କୂଳର ହୋଇଥିବେ ତାଙ୍କୁ ହିଁ ଏହି କଥାର ରସ ଅନୁଭବ ହେବ। ପିଲାମାନେ ୟାଦ କଲେ ବାବା ମଧ୍ୟ ସ୍ନେହ କରିଥାନ୍ତି। ଆତ୍ମାକୁ ହିଁ ସ୍ନେହ କରାଯାଇଥାଏ। ଏକଥା ମଧ୍ୟ ଜାଣିଛ ଯେ ଯିଏ ବହୁତ ଭକ୍ତି କରିଛନ୍ତି ସିଏ ହିଁ ଅଧିକ ପଢ଼ିବେ। ତାଙ୍କ ଚେହେରାରୁ ଜଣାପଡ଼ିଯିବ ଯେ ବାବାଙ୍କ ପ୍ରତି କେତେ ସ୍ନେହ ରହିଛି। ଆତ୍ମା ବାବାଙ୍କୁ ଦେଖିଥାଏ। ବାବା ଆମ ଆତ୍ମାମାନଙ୍କୁ ପଢ଼ାଉଛନ୍ତି। ବାବା ମଧ୍ୟ ଜାଣିଛନ୍ତି ମୁଁ ଏତେ ଛୋଟ ବିନ୍ଦୁ ଆତ୍ମାକୁ ପଢ଼ାଉଛି। ଭବିଷ୍ୟରେ ତୁମର ଏହି ଅବସ୍ଥା ହୋଇଯିବ, ସ୍ମୃତି ରହିବ, ଯେ ମୁଁ ଭାଇ ଭାଇକୁ ପଢ଼ାଉଛି। ଚେହେରା ଭଉଣୀର ହୋଇଥିଲେ ମଧ୍ୟ ଦୃଷ୍ଟି ଆତ୍ମା ଆଡ଼କୁ ଯାଉ, ଶରୀର ପ୍ରତି ବିଲକୁଲ ଦୃଷ୍ଟି ନ ଯାଉ। ଏଥିରେ ବହୁତ ମେହନତ କରିବାକୁ ହେବ। ଏହା ବହୁତ ସୂକ୍ଷ୍ମ କଥା ଅଟେ, ବହୁତ ଶ୍ରେଷ୍ଠ ପାଠପଢ଼ା ଅଟେ। ଓଜନ କଲେ ଏହି ପାଠର ପଲଡ଼ା ବହୁତ ଭାରି ହୋଇଯିବ। ଆଚ୍ଛା, ମିଠା ମିଠା ଶିକିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ନିଜର ବୁଦ୍ଧିରୂପୀ ଝୁଲାକୁ ଜ୍ଞାନରତ୍ନରେ ଭରପୁର କରିବା ସହିତ ପୁଣି ଦାନ ମଧ୍ୟ କରିବାକୁ ପଡ଼ିବ। ଯେଉଁମାନେ ଦାନ କରିଥାନ୍ତି ସେମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ଏବଂ ଅସରନ୍ତି ଖୁସିରେ ରହିଥାଏ। ନିଜର ବୁଦ୍ଧିରୂପୀ ଝୁଲାକୁ ଜ୍ଞାନରତ୍ନରେ ଭରପୁର କରିବା ସହିତ ପୁଣି ଦାନ ମଧ୍ୟ କରିବାକୁ ପଡ଼ିବ। ଯେଉଁମାନେ ଦାନ କରିଥାନ୍ତି ସେମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ଏବଂ ଅସରନ୍ତି ଖୁସିରେ ରହିଥାଏ। ଦୁଇ ନମ୍ବର, ପ୍ରାଣଦାନ କରୁଥିବା ବାବାଙ୍କୁ ବହୁତ ସ୍ନେହର ସହିତ ୟାଦ କରି ସମସ୍ତଙ୍କୁ ଶାନ୍ତିର ଦାନ ଦେବାକୁ ହେବ। ବୁଦ୍ଧିରେ ସ୍ୱଦର୍ଶନ ଚକ୍ର ଘୁରାଇ ଜ୍ଞାନର ସାଗର ହେବାକୁ ପଡ଼ିବ। ପ୍ରାଣଦାନ କରୁଥିବା ବାବାଙ୍କୁ ବହୁତ ସ୍ନେହର ସହିତ ୟାଦ କରି ସମସ୍ତଙ୍କୁ ଶାନ୍ତିର ଦାନ ଦେବାକୁ ହେବ। ବୁଦ୍ଧିରେ ସ୍ୱଦର୍ଶନ ଚକ୍ର ଘୁରାଇ ଜ୍ଞାନର ସାଗର ହେବାକୁ ପଡ଼ିବ। ବରଦାନ, ନିଜର ଅନ୍ତବାହକ ଶରୀର ଦ୍ୱାରା ସେବା କରୁଥିବା କର୍ମବନ୍ଧନ ମୁକ୍ତ ଡବଲ ଲାଇଟ୍ ଆତ୍ମା ହୁଅ। ନିଜର ଅନ୍ତବାହକ ଶରୀର ଦ୍ୱାରା ସେବା କରୁଥିବା କର୍ମବନ୍ଧନ ମୁକ୍ତ ଡବଲ ଲାଇଟ୍ ଆତ୍ମା ହୁଅ। ବିସ୍ତାର, ଯେପରି ସ୍ଥୂଲ ଶରୀର ଦ୍ୱାରା ସାକାରୀ ଈଶ୍ୱରୀୟ ସେବାରେ ବ୍ୟସ୍ତ ରହୁଛ, ସେହିପରି ନିଜର ଆକାରୀ ଶରୀର ଦ୍ୱାରା ଅନ୍ତବାହକ ସେବା ମଧ୍ୟ ଏକାସାଥିରେ କରିବାକୁ ହେବ। ଯେପରି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କାର୍ଯ୍ୟରେ ବୃଦ୍ଧି ଯେପରି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କାର୍ଯ୍ୟରେ ବୃଦ୍ଧି ହୋଇଗଲା, ସେହିପରି ଏବେ ତୁମମାନଙ୍କ ସୂକ୍ଷ୍ମ ଶରୀର ଦ୍ୱାରା ଶିବ ଶକ୍ତିଙ୍କ ଯୁଗଳ ସ୍ୱରୂପର ସାକ୍ଷାତକାର ଦ୍ୱାରା ସାକ୍ଷାତକାର କରାଇବା ଏବଂ ସନ୍ଦେଶ ଦେବାର କାର୍ଯ୍ୟ ହେବାର ଅଛି। କିନ୍ତୁ ଏହି ସେବା କରିବା ପାଇଁ କର୍ମ କରୁଥିଲେ ମଧ୍ୟ ସବୁ ପ୍ରକାରର କର୍ମବନ୍ଧନ ଠାରୁ ମୁକ୍ତ ସର୍ବଦା ଡବଲ ଲାଇଟ୍ ରୂପରେ ରୁହ। ସ୍ଲୋଗାନ, ଜ୍ଞାନକୁ ମନନ କରିବା ଦ୍ୱାରା ଯେଉଁଭଳି ଖୁସି ରୂପୀ ମାଖନ ଅର୍ଥାତ୍ ଲହୁଣୀ ମିଳିଥାଏ, ତାହା ହିଁ ଜୀବନକୁ ଶକ୍ତିଶାଳୀ କରିଥାଏ। ଜ୍ଞାନକୁ ମନନ କରିବା ଦ୍ୱାରା ଯେଉଁଭଳି ଖୁସି ରୂପୀ ମାଖନ ଅର୍ଥାତ୍ ଲହୁଣୀ ମିଳିଥାଏ, ତାହା ହିଁ ଜୀବନକୁ ଶକ୍ତିଶାଳୀ କରିଥାଏ। ଅବ୍ୟକ୍ତ ଇସାରା, ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। ତେର ନମ୍ବର, ଏପରି କେହି ବି କହିପାରିବ ନାହିଁ ଯେ ମୋତେ ସେବା କରିବା ପାଇଁ ସୁଯୋଗ ମିଳୁନାହିଁ। ଯଦି ବାଣୀ ଦ୍ୱାରା ସେବା କରିପାରୁନାହଁ, ତେବେ ନିଜର ସୁଖମୟ ସଂକଳ୍ପର ବୃତ୍ତି ଦ୍ୱାରା, ସୁଖମୟ ସ୍ଥିତି ଦ୍ୱାରା ସେବା କର। ଶରୀର ସୁସ୍ଥ ନାହିଁ ତେବେ ଘରେ ବସି ମଧ୍ୟ ସହଯୋଗୀ ହୁଅ। କେବଳ ମନରେ ଶୁଦ୍ଧ ସଂକଳ୍ପର ଷ୍ଟକ୍ ଜମା କର ଏବଂ ଶୁଭ ଭାବନାରେ ସମ୍ପନ୍ନ ହୁଅ। ଓମ୍ ଶାନ୍ତି।